ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ଆଜିର ଅନିଶ୍ଚିତ ବିଶ୍ୱରେ ଭାରତ ବିକାଶର ଏକ ଜ୍ୱଳନ୍ତ ଉଦାହରଣ, କହିଲେ ରାଷ୍ଟ୍ରପତି। ଉତ୍ତରପ୍ରଦେଶରେ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବା ପରେ ମଧ୍ୟପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ମୁମ୍ବାଇ ସନ୍ତାସବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତାହର ରାଣାକୁ 18 ଦିନ ଲାଗି ହେପାଜତରେ ନେଲା ଏନ୍ଆଇଏ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଆଜି ଓଡ଼ିଶାରେ ଶୁଭାରମ୍ଭ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ଏବଂ ଆଇପିଏଲ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 6 ୱିକେଟ୍ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ଆଜିର ଅନିଶ୍ଚିତ ବିଶ୍ୱରେ ଭାରତ ବିକାଶର ଏକ ଜ୍ୱଳନ୍ତ ଉଦାହରଣ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଗତକାଲି ବ୍ରାଟିସ୍ଲାଭାଠାରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଭାରତ ସ୍ଲୋଭାକ୍ ବ୍ୟବସାୟିକ ଫୋରମ୍କୁ ଉଦ୍ଘାଟନ କରି ସେ ଏହା କହିଛନ୍ତି। ଭାରତର ଦକ୍ଷ ମାନବ ସମ୍ବଳ ସ୍ଲୋଭାକିଆର ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ସହାୟକ ହୋଇପାରିବ ବୋଲି ଶ୍ରୀମତୀ ମୁର୍ମୁ ମତବ୍ୟକ୍ତ କରିବା ସହିତ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଲାଗି ସେଠାକାର ବ୍ୟବସାୟୀ ଗୋଷ୍ଠୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଶ୍ରୀମତୀ ମୁର୍ମୁ ଗତକାଲି ତାଙ୍କର ସ୍ଲୋଭାକିଆ ପ୍ରତିପକ୍ଷଙ୍କ ସହିତ ଐତିହାସିକ ସହର ନିତ୍ରାରେ ଥିବା ଜାଗୁଆର ଲ୍ୟାଣ୍ଡ ରୋଭର ଫ୍ୟାକ୍ଟ୍ରି ପରିଦର୍ଶନ କରିଥିଲେ। ପରେ ସ୍ଥାନୀୟ ସିଟି ପାର୍କଠାରେ ଉଭୟ ରାଷ୍ଟ୍ରପତି ସ୍ଲୋଭାକିଆର ଜାତୀୟ ବୃକ୍ଷ ଲିଣ୍ଡେନ୍ ଚାରା ରୋପଣ କରିଥିଲେ। ଏଥିସହିତ ଶ୍ରୀମତୀ ମୁର୍ମୁ ବ୍ରାଟିସ୍ଲାଭାରେ ଥିବା ଭାରତୀୟ ସମ୍ପ୍ରଦାୟଙ୍କ ସହ ଭାବ ବିନିମୟ କରିଥିଲେ। ଦୁଇ ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଗତ ବୁଧବାର ଦିନ ସ୍ଲୋଭାକିଆରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଗସ୍ତ କରିବେ। ଏହି ଅବସରରେ ସେ ପ୍ରଥମେ ବାରାଣସୀ ଗସ୍ତ କରି 3,880 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଭିତ୍ତିଭୂମି ବିକାଶ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ସ୍ୱରୂପ ବାରାଣସୀରେ ସଡ଼କ ସଂଯୋଗୀକରଣକୁ ଅଧିକ ସୁସଂହତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ସେଠାରେ କେତେକ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ 70 ବର୍ଷରୁ ଉର୍ଦ୍ଧ୍ୱ ଯୋଗ୍ୟ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ଭେ ବନ୍ଦନା କାର୍ଡ ବଣ୍ଟନ କରିବେ। ଏହାଛଡ଼ା ତାବ୍ଲା, ଥାଣ୍ଡାଇ, ତ୍ରିରଙ୍ଗା ବର୍ଫି ଭଳି ସ୍ଥାନୀୟ ଉତ୍ପାଦକୁ ସେ ଜିଆଇ ପ୍ରମାଣପତ୍ର ପ୍ରଦାନ କରିବେ। ଏହି ଅବସରରେ ଉତ୍ତରପ୍ରଦେଶର ଦୁଗ୍ଧ ଯୋଗାଣକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ 105 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା ମାଧ୍ୟମରେ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ଏହାଛଡ଼ା ଶକ୍ତି କ୍ଷେତ୍ରରେ ମୌଳିକ ଢାଞ୍ଚାକୁ ଅଧିକ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ 1,045 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ସ୍ଥାପନ କରାଯାଇଥିବା 2ଟି 400 କିଲୋଭୋଲ୍ଟ ଏବଂ ଗୋଟିଏ 220 ଭୋଲ୍ଟ ଟ୍ରାନ୍ସମିଶନ ସବ୍ଷ୍ଟେସନକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ସେହିଭଳି ସମସ୍ତଙ୍କ ଲାଗି ଶିକ୍ଷା ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ଆଜି ବାରାଣସୀ ଓ ଏହାର ସଂଲଗ୍ନ ଅଞ୍ଚଳରେ ଏକ ସରକାରୀ ପଲିଟେକ୍ନିକ୍ ମହାବିଦ୍ୟାଳୟ, 356 ଗ୍ରାମାଞ୍ଚଳ ପାଠାଗାର ଏବଂ 100 ଅଙ୍ଗନବାଡ଼ି କେନ୍ଦ୍ରର ଉଦ୍ଘାଟନ କରିବେ। ଏହାଛଡ଼ା ସ୍ମାର୍ଟ ସିଟି ମିଶନ ଅଧୀନରେ 77 ପ୍ରାଥମିକ ବିଦ୍ୟାଳୟ ସୌଧର ପୁନରୁଦ୍ଧାର ଏବଂ କସ୍ତୁରବା ଗାନ୍ଧୀ ବିଦ୍ୟାଳୟର ଏକ ନୂତନ ସୌଧ ନିର୍ମାଣ ଲାଗି ଶିଳାନ୍ୟାସ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜଳଜୀବନ ମିଶନ ଅଧୀନରେ 345 କୋଟି ଟଙ୍କା ବ୍ୟୟ ଅଟକଳରେ ହୋଇଥିବା 130 ଗ୍ରାମାଞ୍ଚଳ ପାନୀୟ ଜଳ ଯୋଜନାର ଶୁଭାରମ୍ଭ କରିବେ। ଏହାପରେ ମଧ୍ୟପ୍ରଦେଶ ଗସ୍ତ କରି ଶ୍ରୀ ମୋଦି ଆନନ୍ଦପୁର ଧାମଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ସ୍ଥାନୀୟ ଇସାଗଡ଼ସ୍ଥିତ ଗୁରୁଜୀ ମହାରାଜ ମନ୍ଦିରରେ ଏହି ଅବସରରେ ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା କରିବେ ବୋଲି ଜଣାପଡ଼ିଛି। ଦେଶରେ ନିଶାଦ୍ରବ୍ୟ କାରବାରକୁ ଦମନ କରିବା ଦିଗରେ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି, ଏକ ନିଶାମୁକ୍ତ ଭାରତ ଗଠନ କରିବା ସମ୍ପର୍କିତ ସରକାରଙ୍କ ଦୃଷ୍ଟିକୋଣକୁ ସାକାର କରିବା ଲାଗି ନିଶାଦ୍ରବ୍ୟ କାରବାର କରୁଥିବା ଗୋଷ୍ଠୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ। ଇତିମଧ୍ୟରେ ଆସାମରେ ନିଶା ବେପାରୀଙ୍କ ବିରୁଦ୍ଧରେ ଏକ ବଡ଼ ଧରଣର ଅପରେସନ ଆରମ୍ଭ କରାଯାଇ 3 ଜଣଙ୍କୁ ଗିରଫ କରାଯିବା ସହିତ 24,32,00,000 ମୂଲ୍ୟର ପ୍ରାୟ 30 କିଲୋଗ୍ରାମର ମେଥାମ୍ଫେଟାମାଇନ୍ ଟାବ୍ଲେଟ୍ ଜବତ କରାଯାଇଛି ବୋଲି ଶ୍ରୀ ଶାହା ସୂଚନା ଦେଇଛନ୍ତି। ଏହି ବଡ଼ ସଫଳତା ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ, ଆସାମ ପୁଲିସ୍ ଓ ସିଆର୍ପିଏଫ୍କୁ ଅଭିନନ୍ଦନ ଜଣାଇଛନ୍ତି। ଛବିଶ 11 ମୁମ୍ବାଇ ସନ୍ତାସବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତାହୱାର ହୁସେନ ରାଣାଙ୍କୁ ଗତକାଲି ସନ୍ଧ୍ୟାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଦିଲ୍ଲୀ ବିମାନ ବନ୍ଦରରୁ ଗିରଫ କରିଛି। ଯୁକ୍ତରାଷ୍ଟ୍ର ଆମେରିକାରୁ ସଫଳ ପ୍ରତ୍ୟର୍ପଣ ପରେ ରାଣାକୁ ଏକ ସ୍ୱତନ୍ତ୍ର ବିମାନରେ ଲସ୍ ଆଞ୍ଜେଲସ୍ରୁ ଏନ୍ଆଇଏ ଏବଂ ଏନ୍ଏସ୍ଜିର ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଭାରତ ଅଣାଯାଇଥିଲା। ବିମାନ ବନ୍ଦରରୁ ରାଣାକୁ ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ନିଆଯାଇଥିଲା ଏବଂ ପରେ ରାତିରେ ପଟିଆଲା ହାଉସ୍ ଅଦାଲତରେ ଏନ୍ଆଇଏର ସ୍ୱତନ୍ତ୍ର ବିଚାରପତିଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ଏନ୍ଆଇଏ ପକ୍ଷରୁ ରାଣାକୁ 20 ଦିନ ଲାଗି ହେପାଜତରେ ନେବା ଲାଗି ଆବେଦନ କରାଯାଇଥିଲେ ମଧ୍ୟ ଅଦାଲତ 18 ଦିନ ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଯୁକ୍ତରାଷ୍ଟ୍ର ଆମେରିକାର ସମାନ୍ତରାଳୟ କର୍ତ୍ତୃପକ୍ଷଙ୍କ ସହିତ ନିରନ୍ତର ଭାବେ ସମନ୍ୱୟ ରକ୍ଷା କରି ଏ ଦିଗରେ ପଦକ୍ଷେପ ନିଆଯାଇଥିବାରୁ ରାଣାକୁ ଭାରତ ଆମେରିକା ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ସଫଳତାର ସହ ପ୍ରତ୍ୟର୍ପଣ କରାଯାଇ ଭାରତ ଅଣାଯାଇପାରିଛି। ଭାରତକୁ ନ ଆସିବା ଲାଗି ରାଣା ପକ୍ଷରୁ ଆମେରିକାର ବିଭିନ୍ନ ଅଦାଲତରେ ଆବେଦନ କରାଯାଇଥିଲେ ମଧ୍ୟ ସେସବୁ ନାକଚ ହୋଇଯାଇଥିଲା। ତେବେ ଶେଷରେ ଆମେରିକାର ସର୍ବୋଚ୍ଚ ଅଦାଲତରେ ରାଣାର ଆବେଦନ ଅଗ୍ରାହ୍ୟ ହୋଇଯିବା ପରେ ପ୍ରତ୍ୟର୍ପଣ ଲାଗି ପ୍ରଚେଷ୍ଟା ଆରମ୍ଭ ହୋଇଥିଲା। ଡେଭିଡ୍ କୋଲେମାନ ହେଡ୍ଲେ ଓରଫ୍ ଦାଉଦ୍ ଗିଲାନୀ ଏବଂ ଲସ୍କର ଇ ତୋଇବା ଓ ହରକତ ଉଲ୍ ଜିହାଦି ଇସ୍ଲାମୀ ଭଳି 2 ସନ୍ତାସବାଦୀ ସଂଗଠନ ସହ ମିଶି ରାଣା 2008 ନଭେମ୍ବର 26 ମୁମ୍ବାଇରେ ହୋଇଥିବା ସନ୍ତାସବାଦୀ ଆକ୍ରମଣ ଲାଗି ଷଡ଼ଯନ୍ତ୍ର କରିଥିବାର ଅଭିଯୋଗ ହୋଇଛି। ଏହି ଆକ୍ରମଣରେ 166 ଜଣଙ୍କର ମୃତ୍ୟୁ ହେବା ସହିତ 238 ଅଧିକ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ 1967 ଅନୁଯାୟୀ ଭାରତ ସରକାର ଇତିମଧ୍ୟରେ ଉଭୟ ଲସ୍କର ଇ ତୋଇବା ଏବଂ ହରକତ ଉଲ୍ ଜିହାଦି ଇସ୍ଲାମୀ ସଂଗଠନକୁ ସନ୍ତାସବାଦୀ ସଂଗଠନ ବୋଲି ଘୋଷଣା କରିସାରିଛନ୍ତି। ତାହାଓ ରାଣାର ସଫଳ ପ୍ରତ୍ୟର୍ପଣ ଦ୍ୱାରା ବିଶ୍ୱସ୍ତରରେ ସନ୍ତାସବାଦ ବିରୋଧରେ ଭାରତ ସହ ମିଳିତ ଭାବେ ଲଢ଼େଇ କରିବା ଦିଗରେ ଆମେରିକା ନିଜର ପ୍ରତିଶ୍ରତିବଦ୍ଧତା ଦୋହରାଇଛି। ଗତକାଲି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଆମେରିକା ସରକାରୀ ମୁଖପାତ୍ର ତାମି ବ୍ରୁସ୍ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ମୁମ୍ବାଇ ସନ୍ତାସବାଦୀ ଆକ୍ରମଣର ଦୋଷୀକୁ ଉତ୍ତରଦାୟୀ କରିବା ଦିଗରେ ଭାରତର ପ୍ରଚେଷ୍ଟାକୁ ଆମେରିକା ନିରନ୍ତର ଭାବେ ସମର୍ଥନ ଦେଇଆସିଛି। ଭାରତରେ ରାଣାର ଯେଭଳି ବିଚାର ହୋଇପାରିବ ସେଥିଲାଗି ଆମେରିକା ଏହି ପ୍ରତ୍ୟର୍ପଣ କରିଛି। 2008 ମୁମ୍ବାଇ ସନ୍ତାସବାଦୀ ଆକ୍ରମଣରେ 6 ଆମେରିକୀୟଙ୍କ ସମେତ ମୋଟ 166 ଜଣଙ୍କର ମୃତ୍ୟୁ ହୋଇଥିଲା। ଆଗାମୀ ଦିନରେ ଭାରତ ଆମେରିକା ସନ୍ତାସବାଦ ବିରୁଦ୍ଧରେ ମିଳିତ ଲଢ଼େଇ ଜାରି ରଖିବେ ବୋଲି ମୁଖପାତ୍ର ତାମି ବ୍ରୁସ୍ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିବେ। ଏହି ଅବସରରେ କଟକଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଶ୍ରୀ ନଡ୍ଡା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ଯୋଜନାକୁ ରାଜ୍ୟରେ ଲୋକାର୍ପଣ କରିବେ। ଏହି ଯୋଜନାରେ ଉପଭୋକ୍ତାଙ୍କୁ କାର୍ଡ ଯୋଗାଇ ଦିଆଯିବା ସହିତ ପରିବାର ପିଛା ବାର୍ଷିକ 5 ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ 5 ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଯୋଗାଇ ଦିଆଯିବ। ଦେଶର 29,000 ଉର୍ଦ୍ଧ୍ୱ ସରକାରୀ ଓ ପଞ୍ଜୀକୃତ ଘରୋଇ ଚିକିତ୍ସାଳୟରେ ଏଥିଲାଗି ଚିକିତ୍ସା ସୁବିଧା ଉପଲବ୍ଧ ରହିଛି। ଏଥିସହିତ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟ ବନ୍ଦନା ଯୋଜନା ମଧ୍ୟ ଆଜିଠାରୁ ଓଡ଼ିଶାରେ କାର୍ଯ୍ୟକାରୀ ହେବ। ଏହି ସମାରୋହରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କନକବର୍ଦ୍ଧନ ସିଂହଦେଓ ମଧ୍ୟ ଉପସ୍ଥିତ ରହିବେ। ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା କଟକସ୍ଥିତ ଶିଶୁଭବନର ନୂତନ ସୌଧକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଯୁକ୍ତରାଷ୍ଟ୍ର ଆମେରିକାକୁ ବିଭିନ୍ନ ଦେଶରୁ ଆମଦାନୀ ହେଉଥିବା ଦ୍ରବ୍ୟ ଉପରେ ଲଗାଯାଇଥିବା ଶୁଳ୍କ ଆଦାୟକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 90 ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏହି 90 ଆସନ୍ତା ଜୁଲାଇ 9 ଶେଷ ହେଉଛି। ଏହି ଅବଧି ମଧ୍ୟରେ ବ୍ୟବସାୟିକ ଭାଗିଦାରୀ ଦେଶଗୁଡ଼ିକ ଯଦି ଆମେରିକା ସହ ଏ ସମ୍ପର୍କରେ କୌଣସି ରାଜିନାମାରେ ଉପନୀତ ହେବାରେ ସମର୍ଥ ହୋଇ ନ ପାରନ୍ତି ତେବେ ପୂର୍ବରୁ ଘୋଷଣା କରାଯାଇଥିବା ଆନୁପାତିକ ଶୁଳ୍କ ଦର ଲାଗୁ କରାଯିବ ବୋଲି ଶ୍ରୀ ଟ୍ରମ୍ପ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଇପିଏଲ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 6 ପରାସ୍ତ କରିଛି। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଗତ ରାତିରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ରୟାଲ୍ ଚ୍ୟାଲେଞ୍ଜର୍ସ ନିର୍ଦ୍ଧାରିତ 20 7 ହରାଇ 163 ରନ୍ କରିଥିଲା। ଦଳ ପକ୍ଷରୁ ଓପନର ଫିଲ୍ ସଲ୍ଟ 17 ବଲ୍ରୁ 37 ରନ୍ ସଂଗ୍ରହ କରିଥିବା ବେଳେ ଟିମ୍ ଡେଭିଡ୍ 20 ବଲ୍ରୁ 37 ରନ୍ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଭିପ୍ରାଜ ନିଗମ ଓ କୁଲଦୀପ ଯାଦବ 2 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। 164 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଦିଲ୍ଲୀ କ୍ୟାପିଟାଲ୍ 17 5 ବଲ୍ରେ 4 ହରାଇ 169 ରନ୍ କରିଥିଲା। କେଏଲ୍ ରାହୁଲ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆଜି ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଆଜିର ଅନିଶ୍ଚିତ ବିଶ୍ୱରେ ଭାରତ ବିକାଶର ଏକ ଜ୍ୱଳନ୍ତ ଉଦାହରଣ କହିଲେ ରାଷ୍ଟ୍ରପତି। ଉତ୍ତରପ୍ରଦେଶରେ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବା ପରେ ମଧ୍ୟପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ମୁମ୍ବାଇ ସନ୍ତ୍ରାସବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତାହାଓ ରାଣାକୁ 18 ଦିନ ଲାଗି ହେପାଜତରେ ନେଲା ଏନ୍ଆଇଏ ଏବଂ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଆଜି ଓଡ଼ିଶାରେ ଶୁଭାରମ୍ଭ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ସମ୍ବାଦ ଶେଷ ହେଲା।